ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଆଜି ଡକ୍ଟର ଆମ୍ବେଦକରଙ୍କ 134ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସଂକଳ୍ପପତ୍ର ନାମକ ଇସ୍ତାହାର ଜାରି କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏବଂ ଭାରତୀୟ ସେନା ପକ୍ଷରୁ ମାନବ ପୋର୍ଟେବୁଲ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ୍ ୱିପନ୍ ସିଷ୍ଟମ୍ର ସଫଳ ପରୀକ୍ଷଣ କରାଯାଇଛି। ଇରାନ୍ ଆଜି ପ୍ରଥମଥର ପାଇଁ ଇସ୍ରାଏଲ୍ ଉପରେ ସିଧାସଳଖ ସାମରିକ ଆକ୍ରମଣ କରିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମ୍ଭିଧାନର ପ୍ରଣେତା ଡକ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଆଜି 134ତମ ଜୟନ୍ତୀ। 1891 ଆଜିର ଦିନରେ ଡକ୍ଟର ଆମ୍ବେଦକର ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ପ୍ରଣୀତ ସମ୍ଭିଧାନ 1950 ଜାନୁଆରୀ 26 ତାରିଖରେ ଦେଶରେ ଲାଗୁ ହୋଇଥିଲା। ଡକ୍ଟର ଆମ୍ବେଦକର ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ। ଦଳିତ ଏବଂ ପଛୁଆବର୍ଗର ଲୋକମାନଙ୍କର ସ୍ୱାର୍ଥରକ୍ଷା ଏବଂ ସ୍ୱାଭିମାନ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ଏହି ମହାନ ନେତାଙ୍କର ଦେଶପ୍ରେମ ଏବଂ ପଛୁଆବର୍ଗର ଲୋକମାନଙ୍କ ଉତ୍ଥାନ ପାଇଁ ନେଇଥିବା ବଳିଷ୍ଠ ପଦକ୍ଷେପ ସ୍ୱରୂପ 1990 ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଡକ୍ଟର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସଂସଦରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏହି ଅବସରରେ ସେମାନେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ସାମାଜିକ ପରିବର୍ତ୍ତନର କର୍ଣ୍ଣଧାର ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ବାବାସାହେବ ଡକ୍ଟର ଆମ୍ବେଦକର ଏକାଧାରରେ ଜଣେ ଆଇନଜୀବୀ, ଶିକ୍ଷାବିତ୍, ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଭାବରେ ଦେଶ ଓ ସମାଜ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଯାଇଛନ୍ତି। ଡକ୍ଟର ଆମ୍ବେଦକରଙ୍କ ଆଦର୍ଶକୁ ଯୁବପିଢ଼ି ଗ୍ରହଣ କରିବା ସହ ଦେଶର ସାମଗ୍ରିକ ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ଧଙ୍କଡ଼ ତାଙ୍କ ବାର୍ତ୍ତାରେ ଡକ୍ଟର ଆମ୍ବେଦକରଙ୍କ ଆଦର୍ଶକୁ ଗ୍ରହଣ କରିବା ଏବଂ ଏକ ସମାନ୍ତରାଳ ସମାଜ ପାଇଁ ତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ବାର୍ତ୍ତାରେ ଡକ୍ଟର ଆମ୍ବେଦକରଙ୍କ ଦୂରଦୃଷ୍ଟି ଦେଶର ବିକାଶ ପାଇଁ ପ୍ରେରଣା ସାଜିଛି ବୋଲି କହିଛନ୍ତି। ଆଜି ଦେଶରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ମେକ୍ ଇନ୍ ଇଣ୍ଡିଆ, ସ୍କାର୍ଟ ସିଟି ମିଶନ, ମୁଦ୍ରା ଯୋଜନା, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡଅପ୍ ଇଣ୍ଡିଆ ଭଳି ପଦକ୍ଷେପ ଡକ୍ଟର ଆମ୍ବେଦକରଙ୍କ ସାମଗ୍ରିକ ବିକାଶର ସ୍ୱପ୍ନକୁ ଆଗକୁ ବଢ଼ାଉଛି ଏବଂ ଦେଶର ଯୁବ ଉଦ୍ଭାବକ ଓ ଉଦ୍ୟୋଗୀମାନଙ୍କୁ ପ୍ରୋହାହିତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଦଳୀୟ ମୁଖ୍ୟାଳୟରେ ସଂକଳ୍ପପତ୍ର ନାମକ ଇସ୍ତାହାର ଜାରି କରିଛି। ଏହି ନିର୍ବାଚନ ଇସ୍ତାହାରରେ ସମାନ ନାଗରିକ ସଂହିତା, ଏକ ରାଷ୍ଟ୍ର ଏକ ନିର୍ବାଚନ ଏବଂ ଏକକ ଭୋଟର ତାଲିକା ପାଇଁ ଦଳ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ବରିଷ୍ଠ ନେତା ରାଜନାଥ ସିଂ, ଅମିତ ଶାହା ଏବଂ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ଇସ୍ତାହାର ଉନ୍କୋଚନ କରାଯାଇଥିଲା। ସଂକଳ୍ପପତ୍ରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ ଜାରି ରଖିବା ଏବଂ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆୟୁଷ୍ମାନ ଭାରତ ଯୋଜନାର ସମ୍ପ୍ରସାରଣ କରିବାକୁ ବିଜେପି ପ୍ରତିଶ୍ରତି ଦେଇଛି। ସଂକଳ୍ପପତ୍ରରେ 3 କୋଟି ଲକ୍ଷ୍ମୀପତି ଦିଦିଙ୍କୁ କ୍ଷମତା ସମ୍ପନ୍ନ କରାଯାଇ ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବିଜୁଳି ବିଲ୍କୁ ଶୂନ୍ୟ କରିବାକୁ ମଧ୍ୟ ପ୍ରତିଶ୍ରତି ଦିଆଯାଇଛି। ଦେଶକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ସହ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ଦଳ ପ୍ରତିଶ୍ରତି ଦେଇଛି। ବିଜେପି ନିର୍ବାଚନୀ ଇସ୍ତାହାରରେ କହିଛି, ଗଗନଯାନ ଉତ୍କ୍ଷେପଣ କରାଯିବ, ଯାହା ଭାରତର ପ୍ରଥମ ମାନବ ମହାକାଶ ଯାତ୍ରା ଅଭିଯାନ ହେବ ଏବଂ ଚନ୍ଦ୍ରରେ ଜଣେ ମହାକାଶଚାରୀଙ୍କୁ ଅବତରଣ କରିବ। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠା କରିବା ସହ ଦେଶ ପାଇଁ ଦ୍ୱିତୀୟ ଲଞ୍ଚ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ କରିବାକୁ ଦଳ ପ୍ରତିଶ୍ରତି ଦେଇଛି। ଇସ୍ତାହାରରେ ଭାରତକୁ ପାଣିପାଗ ପ୍ରସ୍ତୁତ ଏବଂ ଜଳବାୟୁ ସ୍ମାର୍ଟ କରିବା ପାଇଁ ମୌସମ ନାମକ ଏକ ଜାତୀୟ ବାୟୁମଣ୍ଡଳୀୟ ମିଶନ ଆରମ୍ଭ କରିବାକୁ ମଧ୍ୟ ପ୍ରତିଶ୍ରତି ଦିଆଯାଇଛି। ଉତ୍ତର ପୂର୍ବାଞ୍ଚଳରେ ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ବିଜେପି ତାହାର ସଂକଳ୍ପପତ୍ରରେ ଅଶାନ୍ତ ଅଞ୍ଚଳର ସମସ୍ୟାର ସମାଧାନ ଏବଂ ପର୍ଯ୍ୟାୟକ୍ରମେ ଆପ୍ସା ହଟାଇବା ପାଇଁ ଦଳ ପ୍ରୟାସ ଜାରି ରଖିବ। ନିରନ୍ତର ପ୍ରୟାସ ମାଧ୍ୟମରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଦିଗରେ ଅଧିକ କାର୍ଯ୍ୟ କରାଯିବ ବୋଲି ବିଜେପି ପ୍ରତିଶ୍ରତି ଦେଇଛି। ବିଜେପି ପକ୍ଷରୁ ଆଜି ପ୍ରକାଶିତ ନିର୍ବାଚନୀ ଇସ୍ତାହାରକୁ କଂଗ୍ରେସ ସମାଲୋଚନା କରିଛି। ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ନେତ୍ରୀ ସୁପ୍ରିୟା ଶ୍ରୀମେତ କହିଛନ୍ତି, ବିଜେପି ଇସ୍ତାହାରରେ ନିଯୁକ୍ତି ସଂକ୍ରାନ୍ତ କୌଣସି ଯୋଜନାକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। କୃଷି କ୍ଷେତ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଏବଂ ମୁଦ୍ରାସ୍କୀତି ହ୍ରାସ ଭଳି ପ୍ରସଙ୍ଗରେ ବିଜେପି ଇସ୍ତାହାରରେ କୌଣସି ଉଲ୍ଲେଖ କରାଯାଇ ନଥିବା ଶ୍ରୀମତୀ ଶ୍ରୀନେତ କହିଛନ୍ତି। ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ ଡିଆର୍ଡିଓ ଏବଂ ଭାରତୀୟ ସେନା ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବ ପୋର୍ଟେବୁଲ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ ୱିପନ୍ ସିଷ୍ଟମ୍ର ସଫଳ ପରୀକ୍ଷଣ କରାଯାଇଛି। ଗତକାଲି ରାଜସ୍ଥାନର ପୋଖରାନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରର ଆଧୁନିକ ଅସ୍ତ୍ରଶସ୍ତ ସୁରକ୍ଷିତ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍କୁ ପରାସ୍ତ କରିବାର କ୍ଷମତା ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଭାରତୀୟ ସେନାରେ ଏହି ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରକୁ ସାମିଲ କରିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ହେଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବ୍ୟବସ୍ଥାର ସଫଳ ପରୀକ୍ଷଣ ପାଇଁ ଡିଆର୍ଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିବା ସହ ଉନ୍ନତ ଜ୍ଞାନକୌଶଳ ଭିତ୍ତିକ ପ୍ରତିରକ୍ଷା ବ୍ୟବସ୍ଥା ବିକାଶରେ ଆତ୍ମନିର୍ଭରଶୀଳତା ହାସଲ ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଆଗାମୀ ଲୋକସଭା ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଭାରତର ନିର୍ବାଚନ ଆୟୋଗ ନୋ ୟୋର୍ କ୍ୟାଣ୍ଡିଡେଟ୍ ବା କେୱାଇସି ନାମକ ଏକ ଆପ୍ର ପ୍ରଚଳନ କରିଛି। ଆକାଶବାଣୀର ଜମ୍ମୁ ସମ୍ଭାଦଦାତା ପ୍ରକାଶ କରିଛନ୍ତି, ଏହି ଆପ୍ ନାଗରିକମାନଙ୍କୁ ସେମାନଙ୍କର ପ୍ରାର୍ଥୀମାନଙ୍କର ଅପରାଧିକ ଭିଭିଭୂମି ସମ୍ପର୍କରେ ସ୍ୱଷ୍ଟ ସୂଚନା ଯୋଗାଇପାରିବ। ଏହା ମାଧ୍ୟମରେ କେଉଁ ପ୍ରାର୍ଥୀ ବିଧାନସଭା ବା ଲୋକସଭା ନିମନ୍ତେ ନିର୍ବାଚନ ଲଢୁଛନ୍ତି ସେ ସମ୍ପର୍କରେ ବିସ୍ତୃତ ସୂଚନା ମିଳିପାରିବ। ଏହି ସୁବିଧା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ୍ ମାଧ୍ୟମରେ ଉପଲବ୍ଧ ହେବ। ଇରାନ୍ ଆଜି ପ୍ରଥମ ଥର ପାଇଁ ଇସ୍ରାଏଲ୍ ଉପରେ ସିଧାସଳଖ ସାମରିକ ଆକ୍ରମଣ କରିଛି। ଆଜି ସକାଳେ ଇରାନ୍ର ଶହଶହ ଡ୍ରୋନ୍, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଇସ୍ରାଏଲ୍ ଉପରେ ମାଡ଼ କରାଯିବା ପରେ ସାରା ଦେଶରେ ଏୟାର୍ ଷ୍ଟ୍ରାଇକ୍ ସାଇରନ୍ ବାଜିଥିଲା। 1979 ଇସ୍ଲାମିକ ବିପ୍ଳବ ପରଠାରୁ ଏହା ଇରାନ୍ର ପ୍ରଥମ ସିଧାସଳଖ ସାମରିକ ଆକ୍ରମଣ ବୋଲି କୁହାଯାଇଛି। ଇସ୍ରାଏଲ୍ ସେନାର ମୁଖପାତ୍ର ରିୟର୍ ଆଡମିରାଲ୍ ଡାନିଏଲ୍ ହଗ୍ରି କହିଛନ୍ତି, ଇରାନ୍ ବହୁସଂଖ୍ୟାରେ ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇସ୍ରାଏଲ୍ ଯୁଦ୍ଧ ବିମାନ ଇରାନ୍ର 10ରୁ ଅଧିକ କ୍ରୁଜ୍ କ୍ଷେପଣାସ୍ତ୍ରକୁ ବାଧା ଦେବାରେ ସମର୍ଥ ହୋଇଥିଲା। ସେ କହିଛନ୍ତି, ଇସ୍ରାଏଲ୍ରେ ଅଳ୍ପ କେତେକ କ୍ଷେପଣାସ୍ତ୍ର ଅବତରଣ କରିବାରେ ସଫଳ ହୋଇଛି। ଦକ୍ଷିଣ ଇସ୍ରାଏଲ୍ର ବେଦୁଇନ୍ ଆରବ ସହରରେ ଗୋଟିଏ ଆକ୍ରମଣରେ ଜଣେ 10 ବର୍ଷିଆ ନାବାଳିକା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଅନେକ କ୍ଷେପଣାସ୍ତ୍ର ସେନା ଘାଟିରେ ଆକ୍ରମଣ କରି ସାମାନ୍ୟ କ୍ଷୟକ୍ଷତି କରିଥିଲେ ମଧ୍ୟ କୌଣସି ବିଶେଷ ହାନି ହୋଇନଥିବା ଜଣାଯାଇଛି। ଇସ୍ରାଏଲ୍ ସୀମା ଭିତରକୁ ପ୍ରବେଶ କରୁଥିବା ଇରାନ୍ର କେତେକ ଡ୍ରୋନ୍କୁ ଆମେରିକା ସେନା ଖସାଇ ଦେଇଛି। ଅନେକ ଦେଶ ଏବଂ ଜାତିସଂଘ ମୁଖ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଫ୍ରାନ୍ସ କହିଛି, ଇରାନ୍ ସମ୍ଭାବ୍ୟ ସାମରିକ ଉତ୍ତେଜନାର ବିପଦ ସୃଷ୍ଟି କରୁଛି। ବ୍ରିଟେନ୍ ଏହି ଆକ୍ରମଣକୁ ଦାୟିତ୍ୱହୀନ ବୋଲି କହିଥିବା ବେଳେ ଜର୍ମାନୀ ଏହି ଯୁଦ୍ଧକୁ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରିଛି। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ଇରାନ୍ ଦ୍ୱାରା ଇସ୍ରାଏଲ୍ ଉପରେ ହୋଇଥିବା ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। ଏହି ଯୁଦ୍ଧକୁ ଏବଂ ଦୁଇ ଦେଶ ମଧ୍ୟରେ ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏପ୍ରିଲ୍ 1 ସିରିଆରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ଇରାନ୍ର ଦୂତାବାସ ଭବନ ଭିତରେ ଦୁଇଜଣ ଇରାନୀ ଜେନେରାଲ୍ଙ୍କ ମୃତ୍ୟୁ ହେବା ପରେ ଇରାନ୍ ପ୍ରତିଶୋଧ ନେବାକୁ ପ୍ରତିଶ୍ରତି ଦେଇଥିଲା। ଆଇପିଏଲ୍ କ୍ରିକେଟ୍ର ଆଜିକାର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଅପରାହ୍ନ 3:30ରେ କୋଲକାତା ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ସନ୍ଧ୍ୟା 7:30ରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମ୍ଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆଜି ଡକ୍ଟର ଆମ୍ବେଦକରଙ୍କ 134ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ସଂକଳ୍ପପତ୍ର ନାମକ ଇସ୍ତାହାର ଜାରି କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଏବଂ ଭାରତୀୟ ସେନା ପକ୍ଷରୁ ମାନବ ପୋର୍ଟେବୁଲ୍ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିସାଇଲ୍ ୱିପନ୍ ସିଷ୍ଟମ୍ର ସଫଳ ପରୀକ୍ଷଣ କରାଯାଇଛି। ସମ୍ବାଦ ଶେଷ ହେଲା।